ସାହୁ, ମୁଁ ତପବନ ବିଜୟା ଦଶ କଲୋନୀରେ ରହୁଛି, ୱାର୍ଡ ନମ୍ବର 49। ମୁଁ SDA ସେକ୍ରେଟେରୀ ଅଛି। ଆମ ସାହିରେ ଯେଉଁ ଜଳ ପରିମଳ ବିଷୟରେ ବୈଠକ ବସିଥିଲା, ସେଥିରୁ ଆମେ ଜାଣିବାକୁ ପାଇଲୁ ଯେ ପେଡ୍ ଗୁଡ଼ାକ ବାହାରେ ପକାଇଲେ ଆଉ ସାହି ପାଇଁ ଆଉ ସମସ୍ତଙ୍କ ପାଇଁ ବହୁତ କ୍ଷତିକାରକ। ତେଣୁ ଆମର ଏଇ ମିଟିଂରେ ଆଲୋଚନା କରାଯାଇଥିଲା ଯେ ଆମ ସାହିକି ଯେଉଁ ଅଳିଆ ନେବା ପାଇଁ ଗାଡ଼ି ଆସୁଛି, ସେଥିରେ ଓଦା ଶୁଖିଲା ଯେମିତି କଲେକ୍ଟ କରାଯାଉଛି, ସେମିତି ପ୍ୟାଡ଼କୁ ମଧ୍ୟ ଠିକ୍ ଭାବରେ କଲେକ୍ଟ କରିକି ନେବେ। ଆମେ ତାଙ୍କ SIକୁ ଜଣାଇଥିଲୁ, ସେ SI କହିବାରୁ ଏବେ ଠିକ୍ ଭାବରେ ପ୍ୟାଡ଼ ଗୁଡ଼ାକ କଲେକ୍ଟ କରିବେ।